ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜାତିସଂଘ ସୁରକ୍ଷା ପରିଷଦର ପୁନର୍ଗଠନ ଉଦ୍ଦେଶ୍ୟରେ ସମୂହ ମଡେଲ ଉପସ୍ଥାପନ କଲେ ଭାରତ ସମେତ G4ର ସଦସ୍ୟ ଦେଶ। ବିଶ୍ୱ ଆର୍ଥିକ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘନିଷ୍ଠ ବନ୍ଧୁ ଭାବେ ବର୍ଣ୍ଣନା କଲେ ଆମେରିକା ରାଷ୍ଟ୍ରପତି। ଖୁବ୍ ଶୀଘ୍ର ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ନେଇ ଶ୍ରୀ ଟ୍ରମ୍ପଙ୍କ ଦୃଢ଼ୋକ୍ତି। ଡିଜିଟାଲ୍ ଭିତ୍ତିଭୂମି ଓ ବିକାଶ ସ୍ତର ଭାରତକୁ କରିଛି ପ୍ରମୁଖ ବିଶ୍ୱ ଅର୍ଥନୈତିକ ଶକ୍ତି, ଡାଭୋସ୍ଠାରେ କହିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ବାଂଲାଦେଶର ତ୍ରୟୋଦଶ ଜାତୀୟ ସଂସଦ ନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନ ଆଜିଠାରୁ ଆରମ୍ଭ। ଏବଂ ଇଣ୍ଡୋନେସିଆ ମାଷ୍ଟର୍ସ 2026 ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଲେ ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ୍। ଜାତିସଂଘ ସୁରକ୍ଷା ପରିଷଦର ପୁନର୍ଗଠନ ପାଇଁ ତ୍ୱରିତ ପଦକ୍ଷେପ ନେବା ଉଦ୍ଦେଶ୍ୟରେ G4 ଦେଶ ସମୂହ ମଡେଲ ଉପସ୍ଥାପନ କରିଛନ୍ତି। G4 ଦେଶ ପକ୍ଷରୁ ସତର୍କ କରାଇ ଦିଆଯାଇଛି, ଯଦି ଜାତିସଂଘର ନିଷ୍ପତ୍ତି ଗ୍ରହଣକାରୀ ସର୍ବୋଚ୍ଚ ଅନୁଷ୍ଠାନର ଶୀଘ୍ର ପୁନର୍ଗଠନ କରା ନ ଯାଏ ତେବେ ସମାଜରେ ଦୁର୍ଦ୍ଦଶା ଓ ଯନ୍ତ୍ରଣା ବୃଦ୍ଧି ପାଇବ। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ G4 ଦେଶ ସମୂହ ପକ୍ଷରୁ ସୁରକ୍ଷା ପରିଷଦର ଆନ୍ତଃ ସରକାରୀ ବୁଝାମଣା ସମ୍ପର୍କିତ ନ୍ୟୁୟର୍କର ଜାତିସଂଘ ମୁଖ୍ୟାଳୟରେ ଏହା କହିଛନ୍ତି। G4 ଦେଶ ସମୂହରେ ଭାରତ, ବ୍ରାଜିଲ, ଜର୍ମାନ ଏବଂ ଜାପାନ ରହିଛନ୍ତି। ଏହି ଚାରୋଟି ଦେଶ ସୁରକ୍ଷା ପରିଷଦରେ ସଂସ୍କାର ଦାବି କରି ସେଥିରେ ସ୍ଥାୟୀ ଆସନ ଲାଗି ପରସ୍କରକୁ ସମର୍ଥନ କରୁଛନ୍ତି। ଶ୍ରୀ ହରିଶ କହିଛନ୍ତି ବିଶ୍ୱରେ ପ୍ରତିଦିନ ଲୋକମାନଙ୍କ ଜୀବନ ଯାଉଥିବା ବେଳେ ବିଶ୍ୱ ସମୁଦାୟ ଏହା ଉପରେ ବିଚାର କରିବା ଉଚିତ। ସେ କହିଛନ୍ତି ବିଶ୍ୱରେ ଜାରି ରହିଥିବା ସଂଘର୍ଷର ମୁକାବିଲା ଦିଗରେ ଜାତିସଂଘର ବିଫଳତାକୁ ନେଇ ପ୍ରଶ୍ନ ହେଉଛି। ସୂଚନା ଅନୁଯାୟୀ ଭୌଗୋଳିକ ସମେତ ବିଭିନ୍ନ ବର୍ଗରେ G4 ଦେଶ ସମୂହ ଦୃଢ଼ ସଂସ୍କାର ଆଣିବା ଲାଗି ଉଦ୍ୟମ କରୁଥିବା ଶ୍ରୀ ହରିଶ କହିଛନ୍ତି। ସୁରକ୍ଷା ପରିଷଦରେ ନୂତନ ଭାବେ 6 ଦେଶକୁ ସ୍ଥାୟୀ ସଦସ୍ୟତା ଦିଆଯିବା ନେଇ G4 ରାଷ୍ଟ୍ରସମୂହ ଦାବି କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡାଭୋସ୍ଠାରେ ବିଶ୍ୱ ଆର୍ଥିକ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦିଙ୍କୁ ନିଜର ଘନିଷ୍ଠ ବନ୍ଧୁ ଭାବେ ବର୍ଣ୍ଣନା କରି ରାଷ୍ଟ୍ରପତି ଟ୍ରମ୍ପ ଭାରତ ଓ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ବାଣିଜ୍ୟିକ ରାଜିନାମା ସ୍ୱାକ୍ଷରିତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀ ଓ ୱାଶିଂଟନ୍ ମଧ୍ୟରେ ବାଣିଜ୍ୟିକ କାରବାରରେ ଦେଖାଦେଇଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ମତାମତ ଗୁରୁତ୍ୱ ବହନ କରେ। ଭାରତ ଗତ ଦଶନ୍ଧିରେ ବିକଶିତରୁ ପ୍ରମୁଖ ବିଶ୍ୱ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ଡିଜିଟାଲ୍ ଭିତ୍ତିଭୂମି ଓ ବିକାଶ ସ୍ତର ହାସଲ କରିବା ଦିଗରେ ଦେଶକୁ ସଫଳତା ମିଳିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଏବଂ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି। ଗତକାଲି ସ୍ୱିଜରଲ୍ୟାଣ୍ଡର ଡାଭୋସ୍ରେ ବିଶ୍ୱ ଅର୍ଥନୈତିକ ଫୋରମ୍ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଅବସରରେ ଉଭୟ ନେତା ଏହି ମନ୍ତବ୍ୟ ଦେଇଛନ୍ତି। ଶ୍ରୀ ନାଇଡୁ କହିଛନ୍ତି ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାରେ ଭାରତ ପ୍ରମୁଖ ସ୍ତମ୍ଭ ପାଲଟିଛି ଏବଂ ସାରା ବିଶ୍ୱକୁ ସ୍ଥିର ଗଣତାନ୍ତ୍ରିକ ପ୍ରତିଷ୍ଠାନର ବିଶ୍ୱସନୀୟତା ଓ ସୃଜନଶୀଳତା ଜରିଆରେ ବିଭିନ୍ନ କ୍ଷେତ୍ରରେ ସମାଧାନର ସୂତ୍ର ବାହାର କରିଛି। ଶ୍ରୀ ନାଇଡୁ କହିଛନ୍ତି ଭାରତର ବିକାଶ ଏବେ ଡିଜିଟାଲ୍ ସମର୍ଥିତ, ଭିତ୍ତିଭୂମି ସମ୍ପନ୍ନ ଓ ସମାବେଶୀ ଆଧାରିତ ହୋଇପାରିଛି। ଡିଜିଟାଲ୍ ଭିତ୍ତିଭୂମିର ସୃଷ୍ଟି ଭାରତର ପ୍ରମୁଖ ବିକାଶମୂଳକ ମଡେଲଗୁଡ଼ିକର ମୂଳଭିତ୍ତି ପାଲଟିଥିବା ସେ କହିଛନ୍ତି। ଡିଜିଟାଲ୍ ଚିହ୍ନଟୀକରଣ, ରିଏଲ୍ ଟାଇମ୍ ଦେୟ ଏବଂ ସମ୍ମତି ସୂଚକ ତଥ୍ୟ ଆଦାନ ପ୍ରଦାନ ଭାରତୀୟ ଅର୍ଥନୀତିକୁ ସ୍ୱତନ୍ତ୍ର କରିପାରିଛି। ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି ଦଶନ୍ଧି ଧରି ଭାରତ ବିକାଶଶୀଳ ଅର୍ଥନୀତି ଭାବେ ପରିଗଣିତ ହେଉଥିଲା ବେଳେ ଏବେ କିନ୍ତୁ ତାହା ବାସ୍ତବରେ ପ୍ରତିଫଳିତ ହେଉଛି। ସେ କହିଛନ୍ତି ଭାରତ ଏବେ ବିଶ୍ୱର ବିକାଶ, ଯୋଗାଣ ଶୃଙ୍ଖଳ, ଅର୍ଥନୈତିକ ସ୍ଥିରତା, ଭବିଷ୍ୟତର ସୃଜନଶୀଳତା ଓ ସମାବେଶୀ ବିକାଶର ମୁଖ୍ୟଧାରାରେ ଅଗ୍ରଗତି କରୁଛି। ଦେଶର ସ୍ୱଚ୍ଛ ପ୍ରଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ପଦକ୍ଷେପ ପ୍ରଗତି ଏହାର 50ତମ ବୈଠକ ସଫଳ ପରିଚାଳନା ସହିତ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। 2015ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ସ୍ତରୀୟ ସମୀକ୍ଷା ମାଧ୍ୟମରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଏବଂ ଜନସାଧାରଣଙ୍କ ଅଭିଯୋଗର ସମୟୋପଯୋଗୀ ସମାଧାନକୁ ଏହା ସଫଳ କରିପାରିଛି। କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଏକ ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ସମନ୍ୱୟ କରାଯାଇ ସମବାୟ ସଂଘୀୟତାର ଉଦାହରଣ ସୃଷ୍ଟି ହୋଇଛି। ପ୍ରଗତିର ବିଶେଷ ସିରିଜ୍ରେ ଆଜି ଆସନ୍ତୁ ଜାଣିବା ହାଇଦ୍ରାବାଦ ମେଟ୍ରୋ ରେଳ ପ୍ରକଳ୍ପ ସମ୍ପର୍କରେ। ଗତ 2 ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି। ହାଇଦ୍ରାବାଦ ମେଟ୍ରୋ ରେଳ ପ୍ରକଳ୍ପକୁ ସହରର ଯାତାୟତର ମେରୁଦଣ୍ଡ ଭାବେ ପରିଗଣିତ କରାଯାଏ। ପ୍ରାୟ 69 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ହାଇଦ୍ରାବାଦ ମେଟ୍ରୋର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 2015 ଡିସେମ୍ବର 30 ତାରିଖରେ ସମୀକ୍ଷା କରାଯାଇଥିଲା। ଏହି କ୍ଷେତ୍ରରେ ଉଭା ହୋଇଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଆନ୍ତଃ ମନ୍ତ୍ରଣାଳୟ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ସହିତ କାର୍ଯ୍ୟ କରାଯାଇ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇଛି, ଫଳରେ ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ କରାଯିବା ସହିତ ଗମନାଗମନକୁ ସୁଗମ କରାଯାଇଛି। ନିର୍ବାଚନୀ ସଂକେତ ଓ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯିବା ସହ ବାଂଲାଦେଶର ତ୍ରୟୋଦଶ ଜାତୀୟ ସଂସଦ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ମାସ 12 ତାରିଖରେ ସେଠାରେ ହେବାକୁ ଥିବା ମତଦାନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ ହେଉଛି। ବାଂଲାଦେଶର ନିର୍ବାଚନ ଆୟୋଗ ଗତକାଲି ପ୍ରାର୍ଥୀମାନଙ୍କୁ ନିର୍ବାଚନ ସଂକେତ ପ୍ରଦାନ କରିଛନ୍ତି। 300 ଆସନ ବିଶିଷ୍ଟ ସଂସଦୀୟ ନିର୍ବାଚନ ପାଇଁ ପ୍ରାୟ 2000 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି ସିଲହଟରୁ ଆଜି ତା'ର ନିର୍ବାଚନ ର୍ୟାଲି ଆରମ୍ଭ କରିବ। ଦଳର ଅଧ୍ୟକ୍ଷ ତାରିକ ରହମାନ 7 ଜିଲ୍ଲାରେ ଆଜି ହେବାକୁ ଥିବା ଜନସଭାରେ ଯୋଗଦେବେ। ଜମାତେ ଇସ୍ଲାମୀ ଦଳର ଅମୀର ସଫିକୁର ରହମାନ ଢାକା 15 ନିର୍ବାଚନ ମଣ୍ଡଳୀରୁ ଆଜି ତାଙ୍କର ପ୍ରଚାର ଅଭିଯାନ ଆରମ୍ଭ କରିବେ। 300 ଆସନ ମଧ୍ୟରୁ ଜାତୀୟ ପାର୍ଟି 196 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ରାଜନୈତିକ ଦଳଗୁଡ଼ିକ ତରଫରୁ ଆଜିଠାରୁ ପ୍ରଚାର କାର୍ଯ୍ୟ ଜୋରଦାର କରାଯାଉଥିବା ପରିପ୍ରେକ୍ଷୀରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତାମିଲନାଡୁର ମଦୁରାକନ୍ଥମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତାକାଲି ଜନସଭା ପରିପ୍ରେକ୍ଷୀରେ ସହଯୋଗୀ ଦଳଗୁଡ଼ିକ ସହିତ ଆଲୋଚନା କରାଯାଉଥିବା ବରିଷ୍ଠ ବିଜେପି ନେତା ତଥା ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। ଚେନ୍ନାଇରେ ବିରୋଧୀ ଦଳ ନେତା ତଥା ଏଆଇଏଡିଏମ୍କେର ମହାସଚିବ ଏଡାପାଡି ପାଲାନିସାମୀଙ୍କ ସାକ୍ଷାତ ପରେ ଚେନ୍ନାଇରେ ଗଣମାଧ୍ୟମକୁ ଶ୍ରୀ ଗୋଏଲ କହିଛନ୍ତି, ଦୁର୍ନୀତିଗ୍ରସ୍ତ ଓ ଲୋକବିରୋଧୀ ଡିଏମ୍କେକୁ ବିରୋଧ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଆଗାମୀ ଦିନରେ ତାମିଲନାଡୁରେ ଜନକଲ୍ୟାଣମୂଳକ ସରକାର ପ୍ରତିଷ୍ଠା ହେବ ବୋଲି ଶ୍ରୀ ଗୋଏଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଜଳଜୀବନ ଅଭିଯାନ ଜରିଆରେ ଜଳ ପରିଚାଳନା ଓ ସମ୍ପ୍ରଦାୟ ଭିତ୍ତିକ ଉପଯୋଗିତାକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ସୁଜଳ ଗ୍ରାମ ସମ୍ବାଦର ତୃତୀୟ ସଂସ୍କରଣ ଆୟୋଜିତ ହୋଇଛି। ଆଭାସୀ ବୈଠକରେ ଗ୍ରାମ ପଞ୍ଚାୟତ ପ୍ରତିନିଧି, ଗ୍ରାମ୍ୟ ଜଳ ଓ ସ୍ୱଚ୍ଛତା କମିଟି ସଦସ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗର ସଚିବ ଅଶୋକ ମୀନା କହିଛନ୍ତି, ପାନୀୟ ଜଳ ଯୋଗାଣ ଗ୍ରାମ ପଞ୍ଚାୟତର ପ୍ରମୁଖ ଦାୟିତ୍ୱ, ତେଣୁ ଗ୍ରାମ ପଞ୍ଚାୟତଗୁଡ଼ିକ ଏହାର ସମ୍ପୂର୍ଣ୍ଣ ଭାର ନେବା ଆବଶ୍ୟକ। ସେ ଗ୍ରାମ ପଞ୍ଚାୟତଗୁଡ଼ିକୁ ଲୋକଜଳ ଉତ୍ସବ ଆୟୋଜନ କରି ଏହି ଯୋଜନାର ସମୟୋଚିତ ପରିଚାଳନା ଓ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସୁଜଳ ଗ୍ରାମ ସମ୍ବାଦର ତୃତୀୟ ସଂସ୍କରଣରେ 8 ପ୍ରମୁଖ ଗ୍ରାମ ପଞ୍ଚାୟତ ମଧ୍ୟରେ ଗ୍ରାମାଞ୍ଚଳ ସ୍ତରୀୟ ଆଲୋଚନା ଉପରେ ଦୃଷ୍ଟି ଦିଆଯାଇଛି। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ 3000ରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ପକ୍ଷରୁ ଆସାମ ସରକାରଙ୍କୁ ଭ୍ରାମ୍ୟମାଣ ହୃଦ୍ଘାତ ଓ ମସ୍ତିଷ୍କାଘାତ ଚିକିତ୍ସା କେନ୍ଦ୍ର ମୋବାଇଲ୍ ଷ୍ଟ୍ରୋକ୍ ୟୁନିଟ୍ ପ୍ରଦାନ ପରେ ଏ କ୍ଷେତ୍ରରେ ସେଠାରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ପୂର୍ବରୁ ଏହି ରୋଗୀମାନଙ୍କ ଚିକିତ୍ସା ଆରମ୍ଭ ପାଇଁ 24 ଘଣ୍ଟା ଲାଗୁଥିବା ବେଳେ ଏହା ଏବେ 2 ଘଣ୍ଟାକୁ ହ୍ରାସ ପାଇଛି। ହୃଦ୍ଘାତ ଓ ମସ୍ତିଷ୍କାଘାତ ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଷ୍ଟ୍ରୋକ୍ କାରଣରୁ ପରିଲକ୍ଷିତ ହେଉଥିବା ଶାରୀରିକ ଅକ୍ଷମତା ମଧ୍ୟ 8 ଗୁଣ ହ୍ରାସ ପାଇଛି। ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ଆଜି ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଜିଲ୍ଲା ପୁଲିସ, ଝାଡ଼ଖଣ୍ଡ ଜାଗୁଆର ଏବଂ କୋବ୍ରା ପକ୍ଷରୁ ମିଳିତ ଅଭିଯାନ କରାଯାଇ ଛୋଟନାଗରା ଥାନା ଅଞ୍ଚଳରେ ମାଓବାଦୀଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ମାଓବାଦୀମାନେ ଜଙ୍ଗଲକୁ ପଳାଇ ଯାଇଛନ୍ତି। ମିଳିତ ବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି। ଇଣ୍ଡୋନେସିଆ ମାଷ୍ଟର୍ସ 2026 ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ୍ ଉଭୟ କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ଆଜି ପ୍ରି କ୍ୱାର୍ଟର ଫାଇନାଲ୍ରେ ପୁରୁଷ ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନ୍ ହଂକଂର ଜାସନ୍ ଗୁନୱାନ୍ଙ୍କୁ 21-10, 21-11 ପଏଣ୍ଟରେ ହରାଇ ଦେଇଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ଦୁଇଥରର ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଡେନ୍ମାର୍କର ଲିନେ ଜାରଫେଲ୍ଡ୍ଙ୍କୁ 21-19, 21-18 ପଏଣ୍ଟରେ ହରାଇ ଦେଇଛନ୍ତି। କ୍ୱାର୍ଟର ଫାଇନାଲ୍ରେ ସିନ୍ଧୁ ବିଶ୍ୱର 4 ନମ୍ବର ଖେଳାଳି ଚୀନ୍ ଚେନ୍ ୟୁ ଫେଇଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଜାତିସଂଘ ସୁରକ୍ଷା ପରିଷଦର ପୁନର୍ଗଠନ ଉଦ୍ଦେଶ୍ୟରେ ସମୂହ ମଡେଲ ଉପସ୍ଥାପନ କଲେ ଭାରତ ସମେତ G4ର ସଦସ୍ୟ ଦେଶ। ବିଶ୍ୱ ଆର୍ଥିକ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘନିଷ୍ଠ ବନ୍ଧୁ ଭାବେ ବର୍ଣ୍ଣନା କଲେ ଆମେରିକା ରାଷ୍ଟ୍ରପତି। ଖୁବ୍ ଶୀଘ୍ର ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ନେଇ ଶ୍ରୀ ଟ୍ରମ୍ପଙ୍କ ଦୃଢ଼ୋକ୍ତି। ଡିଜିଟାଲ ଭିତ୍ତିଭୂମି ଓ ବିକାଶ ସ୍ତର ଭାରତକୁ କରିଛି ପ୍ରମୁଖ ବିଶ୍ୱ ଅର୍ଥନୈତିକ ଶକ୍ତି, ଡାଭୋସ୍ଠାରେ କହିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ବାଂଲାଦେଶର ତ୍ରୟୋଦଶ ଜାତୀୟ ସଂସଦ ନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନ ଆଜିଠାରୁ ଆରମ୍ଭ। ଏବଂ ଇଣ୍ଡୋନେସିଆ ମାଷ୍ଟର୍ସ 2026 ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଲେ ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ୍। ସମ୍ବାଦ ଶେଷ ହେଲା।